आकाशवाणी संवाद पढ़ुछन्ति महेश्वर साहू। मुख्य संवाद, लोकसभा आज राष्ट्रपति अभिभाषण पर धन्यवाद प्रस्ताव आलोचनार उत्तर रखे प्रधानमंत्री नरेन्द्र मोदी। संसद मध्य गणतंत्र सिद्धांत को अनुपालन करिबा प्रत्येक सांसद कर्तव्य कहिले प्रधानमंत्री। पंचम पर्यायर पवित्र अमरनाथ गुंफा को यात्रा आरंभ कले 6000 अधिक श्रद्धालु। देशर समस्त अंचल मौसुमी वायु सक्रिय, अनेक राज्य प्रबल वर्षा संभावना एवं पांच मैच विशिष्ट T20 आंतर्जातिक क्रिकेट श्रृंखला पर जिम्बाब्वे गस्त कर भारतीय टीम। प्रधानमंत्री नरेन्द्र मोदी आज संध्या लोकसभा चली राष्ट्रपति द्रौपदी मुर्मू अभिभाषण उपरे धन्यवाद प्रस्ताव आलोचनार उत्तर रखे। आसंताकाली एही क्रमरे प्रधानमंत्री राज्यसभा मध्य जवाब रखिबे। आज नूआदिल्ली में अनुष्ठित एनडीए संसदीय दलर बैठक पर संसदीय व्यापार मंत्री किरण रिजिजू एही सूचना देइछन्ति। आज संसदर उभय गृह राष्ट्रपति अभिभाषण उपरे धन्यवाद प्रस्ताव आलोचना जारी रही। लोकसभा समाजवादी पार्टी सांसद अखिलेश यादव आलोचना आरंभ कर देश पंचम बृहत अर्थनीति परिणत होइथिले मध्य मुंडपिछा आय कम रही। श्री यादव नीट प्रसंगे सरकार को समालोचना करने सह सरकार युवक मानू रोजगार जोगाई देवा पाई कौन ठोस पदक्षेप ग्रहण करुनथिबा अभियोग करिछन्ति। बीजेपी सांसद संतोष पांडे गतकाली लोकसभा राहुल गांधी देइथिबा मंतव्यकु नै अभियोग करिछन्ति। से कहिछन्ति सरकार गत 10 वर्ष मध्यरे देशर भित्तिभूमि निर्माण क्षेत्र में अनेक गुड़िए पदक्षेप ग्रहण करिछन्ति। राज्यसभा मध्य राष्ट्रपति अभिभाषण उपरे धन्यवाद प्रस्ताव आलोचना जारी रही। बीजेपी सांसद अशोक राय चौहान आलोचना भाग नहीं कहते निर्वाचन समय बीजेपी संविधान बदलदेव बोली एक भूल धारणा लोकमान मनरे सृष्टि करा। नीट अनियमितता संपर्क में श्री चौहान कहते सरकार दोषी दंड देवाई समस्त पदक्षेप ग्रहण कर घटनार निरपेक्ष तदंत हो। से कहते राष्ट्रपति अभिभाषण में गत 10 वर्ष मध्य सरकार सफलता एवं भविष्य लक्ष्य संपर्क में विस्तृत भाव उपस्थापन कर। एनडीए सांसद संसदर समस्त नियम पालन करने संसदीय गणतंत्र में भल व्यवहार करने प्रधानमंत्री नरेन्द्र मोदी कहते केन्द्र में नुआ सरकार गठन पर नूआदिल्ली में अनुष्ठित एनडीए संसदीय दलर बैठक को संबोधित कर प्रधानमंत्री कहते गणतंत्र सिद्धांत को अनुपालन कर प्रत्येक सांसद गृह मध्य विवेकानुमोदित व्यवहार प्रदर्शन करने आवश्यक। बैठक पर संसदीय व्यापार मंत्री किरण रिजिजू गणमाध्यम को कहते से जो दलर सांसद हूंतना कहीं राष्ट्र सेवाई निर्वाचित होगापर केवल राष्ट्रर सेवा ही मूल दायित्व होगा आवश्यक बोली प्रधानमंत्री कहते एनडीए संसदीय दल बैठक में प्रधानमंत्री सांसद मानू जल परिवेश सामाजिक क्षेत्रगुड़िक विषय ज्ञान हासिल करने आवश्यक। श्री मोदी सांसद मानू से परिवारवर्ग को आनी प्रधानमंत्री संग्रहालय बुलाई देखापी कहते श्री रिजिजू कहते प्रधानमंत्री संग्रहालय देशर प्रथम प्रधानमंत्री जवाहरलाल नेहरू वर्तमान प्रधानमंत्री पर्यंत समस्त राजनीतिक यात्रा संपर्क में सुंदर भाव प्रदर्शन करा। बैठक में उपस्थित समस्त सांसद तृतीय थर लागि निर्वाचित होइथिबारु श्री मोदी को सम्मान जनाइछन्ति। मंगोलिया संसद को नवनिर्वाचित 126 प्रतिनिधि आज संसदर प्रारंभिक अधिवेशन शपथ ग्रहण करिछन्ति। संसदर वरिष्ठ सदस्य डुगर रेगेल एही नवनिर्वाचित प्रतिनिधिमानंकु शपथ पाठ कराइछन्ति। गतमासरे 126 आसन विशिष्ट मंगोलिया संसदर नवम निर्वाचन अनुष्ठित होइथिला। एथिरे शासक मंगोलिया पीपुल्स पार्टी 68 आसनरे विजयी होइथिबा बेले विरोधी डेमोक्रेटिक पार्टी 42 आसनरे विजय लाभ करिछि। आपण माने संवाद सुनिछन्ति आकाशवाणीरो।
ଦେବ ସମୃଦ୍ଧ ଭାରତ ମୋର ସମସ୍ତଙ୍କ ବିକାଶ ହବ ସିକିଲ୍ ସେ ଆନେମିଆ ଶୀଘ୍ର ଦେଶରୁ ଦୂରେଇ ଯିବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ ଆନେମିଆ ଅର୍ଥାତ୍ ରକ୍ତହୀନତା ଆଖି ହଳଦିଆ ପଡିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇଥାଇପାରେ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ
ପବିତ୍ର ଅମରନାଥ ଯାତ୍ରା ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ 6,537 ଜଣ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି ସେମାନେ ଜାମ୍ମୁର ଭଗବତୀ ନଗର ଯାତ୍ରୀ ନିବାସ ମୂଳ ଶିବିରରୁ କାଶ୍ମୀର ଘାଟିକୁ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି ଆଜି ସକାଳୁ 261 ଦଳରେ ଶ୍ରଦ୍ଧାଳୁମାନେ ଯାତ୍ରା କରିଥିବାବେଳେ ସେମାନଙ୍କ ମଧ୍ୟରେ 5,091 ଜଣ ପୁରୁଷ 1,102 ଜଣ ମହିଳା 19 ଜଣ ଶିଶୁ 301 ଜଣ ସାଧୁ ଓ 24 ଜଣ ସାଧ୍ୱୀ ଅଛନ୍ତି ଦାଉଦି ଭୋରା ସମ୍ପ୍ରଦାୟର ଚାରିଜଣିଆ ପ୍ରତିନିଧି ଦଳ ଗତକାଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବାଂଲାଦେଶ ଭୋରା ସମ୍ପ୍ରଦାୟର ସଭାପତି କ୍ୱେଦ୍ ଜୋହର ଉଜୟିନୱାଲାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଢାକାଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ସମ୍ପ୍ରତି ସାରା ଦେଶରେ ଦାଉଦି ଭୋରା ସମ୍ପ୍ରଦାୟର ଅନୁଗାମୀମାନେ ବସବାସ କରୁଥିବାବେଳେ ବାଂଲାଦେଶରେ ପ୍ରାୟ 1200 ଦାଉଦି ଭୋରା ରହୁଛନ୍ତି ମୁଖ୍ୟତଃ ପୁରୁଣା ଢାକାର ଚିଟାଗଙ୍ଗ ଅଞ୍ଚଳରେ ଏହି ସମ୍ପ୍ରଦାୟ ବସବାସ କରୁଛନ୍ତି ସାମୁଦ୍ରିକ ବାତ୍ୟା ବେରିଲ୍ ଆଜି ଘନୀଭୂତ ହୋଇ ଭୟଙ୍କର ଝଡ଼ରେ ପରିଣତ ହୋଇଛି ଆମେରିକାର ନ୍ୟାସନାଲ୍ ହୁରିକେନ୍ ସେଣ୍ଟରର ସୂଚନା ଅନୁସାରେ ଗ୍ରେନେଡାର କାରିଆକୋ ଦ୍ୱୀପରେ ସ୍ଥଳଭାଗ ଛୁଇଁଥିବା ବେରିଲ୍ ପ୍ରଭାବରେ ବହୁ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି କାରିଏକୋ ଦ୍ୱୀପ ସନ୍ନିକଟ ଗ୍ରେନେଡା ସମେତ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନେଡାଇଜ୍ ଅଞ୍ଚଳ ମଧ୍ୟ ଭୟଙ୍କର ତୋଫାନରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ତେବେ ଏହିସବୁ ଅଞ୍ଚଳରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ 20 ବର୍ଷ ତଳେ ଦକ୍ଷିଣ ପୂର୍ବ କାରବିଆନ୍ ଅଞ୍ଚଳରେ ହୋଇଥିବା ହୁରିକେନ୍ରେ ଗ୍ରେନେଡାର ବହୁ ଲୋକ ମୃତାହତ ହୋଇଥିଲେ ଦେଶର ସମସ୍ତ ଭାଗରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ଏହାର ପ୍ରଭାବରେ ଅନେକଗୁଡ଼ିଏ ରାଜ୍ୟରେ ବର୍ଷା ଜାରି ରହିଛି ଚଳିତ ବର୍ଷ ମୌସୁମୀ ଋତୁରେ ଆବଶ୍ୟକତାଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ତେବେ ଜୁନ୍ ମାସ ଶେଷ ସୁଦ୍ଧା ଅନେକ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ହୋଇନଥିବା ଜଣାପଡ଼ିଛି ବିହାରରେ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି ଜାମୁଇ ଲକ୍ଷିସାରାଇ ଏବଂ ବାଙ୍କା ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି ରାଜ୍ୟର 19 ଜିଲ୍ଲାରେ 6 ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ବିପନ୍ନ ହୋଇଛନ୍ତି ଗତ 24 ଘଣ୍ଟା ମଧ୍ୟରେ ତିନ୍ସୁକିଆ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହେବା ସହ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 35 ପହଞ୍ଚିଛି ଗୋଲାଘାଟ ଅଞ୍ଚଳରେ ଜଣେ ବ୍ୟକ୍ତି ବନ୍ୟାସ୍ରୋତରେ ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି 64 ରାଜସ୍ୱ ମଣ୍ଡଳ ଅଧୀନ 1275 ଗ୍ରାମ ଏହି ବନ୍ୟାରେ ପ୍ରଭାବିତ ହୋଇଛି ରାଜ୍ୟର ପ୍ରାୟ 14,700 ହେକ୍ଟର ଚାଷଜମି ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି ଏବେ ସୁଦ୍ଧା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଖେଳିବା ପାଇଁ ଭାରତୀୟ ଟିମ୍ ଜିମ୍ବାୱେ ଗସ୍ତ କରିବ ଚଳିତ ମାସ 6-14 ତାରିଖ ମଧ୍ୟରେ ଏହି ମ୍ୟାଚ୍ଗୁଡ଼ିକ ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଅନୁଷ୍ଠିତ ହେବ ଏଥିପାଇଁ ଜିମ୍ବାୱେ ତା'ର ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରିଛି ଟିମ୍ର ବରିଷ୍ଠ ଖେଳାଳି ବ୍ୟାଟ୍ସମ୍ୟାନ୍ ସିକନ୍ଦର ରାଜା ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ଏହି ଶୃଙ୍ଖଳା ଖେଳିବା ଲାଗି ଭାରତ ପକ୍ଷରୁ 15 ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି ଏହି ଶୃଙ୍ଖଳାରେ ଶୁଭମନ ଗିଲ୍ ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଧ୍ରୁବ ଜୁରେଲ୍ ରିୟାନ୍ ପରାଗ ୱାଶିଂଟନ୍ ସୁନ୍ଦର ଏବଂ ରବି ବିଷ୍ଣୋଇ ଦଳରେ ସାମିଲ ହୋଇଛନ୍ତି ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମ ପର୍ଯ୍ୟାୟରେ ପବିତ୍ର ଅମରନାଥ ଗୁମ୍ଫାକୁ ଯାତ୍ରା ଆରମ୍ଭ କଲେ 6,000 ଅଧିକ ଶ୍ରଦ୍ଧାଳୁ ଏବଂ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳା ପାଇଁ ଜିମ୍ବାୱେ ଗସ୍ତ କରିବ ଭାରତୀୟ ଟିମ୍ ସମ୍ବାଦ ଶେଷ ହେଲା